consisting of all Vedic mantras, samasta Veda mantra samaha, Devaha, the Lord, God, Bhagavan, Narayana, only Narayana, was worshipable in the Satya Yuga. Satya Yuga called Narayana Pujita Hutile. Nanyaha, no other, Anakene, Eka Agni, one division only for Agni, Eka Matra Agni, Varnaha, order of life, Varna, Eva Chaha, and suddenly, Eva Nishtibhavi, Eka Eva Puraveda, Pranava Sarvabhangmaya, Devo Narayana Nyahayeko Nirvarna Evasa. Shlokara Kuryan Bhav Pahuchi Satya Jugare Pratham Kalpar Satya Jugare Gute Mantra Thila Samasta Veda Mantra Gute Kari Sama Vruta Hitra Pahuchi Pranava Jeki Samasta Veda Mantra Ra Mula Annakathari Ankwajai Pare Athra Veda Ekamatra Veda Thila Jaki Samasta Veda Jnana Ra Mula भगवान नारायण एकमात्र पूजित होतले अन्य देवता पूजा र कथा नथिला अग्नि एकमात्र अग्नि थिला आ एकमात्र वर्ण थिला मानव समाज रे जा अग्नि वर्ण वा हंस बलि पा जाय श्लोक उपरि भाष्य देई आमर परमाराध्यतम गुरुदेव श्री श्रीमदेशी भक्ति वेदांत स्वामी प्रोपाद जी महाराज जा कोई चंती तार उद्यान बात कहो छ सत्य युग रे गोटे मात्र वेद थिला परे कलि युग पूर्वरु एक वेद ता होच अथर्व वेद के जजुर वेद बोल कहंती ता चार भाग रे विभक्त हला साम जजुर रूप आ अथर्व आ मानव समाज रे सुविधान्वित चार भाग रे विभक्त करायला वेद इन सत्य युग दी ओनली मंत्र वाज ओंकार अंतस सत्य युग रे गोटे मंत्र थिला ता होच ओंकार द सेम ओंकार इज मैनिफेस्ट Mantra Hare Krishna Hare
Krishna Krishna Hare Hare
Hare Rama Hare Rama
Hare Hare Se Omkara Hare Krishna Mahamantra Prakash Paichi. Unless one is a Brahmana, one cannot utter Omkara and get the desired result. Brahmana is like Omkara Uchan Kuri Parivana, it is the Paratai Parivana. But in Kali Yuga, almost everyone is Sudra, Palu Sarve, Sudra Sambhava. Unpaid for pronouncing Omkara Pranava. कलि युग रे समस्त शूद्र ब्राह्मण नहंती ତେଣୁ ପ୍ରଣବ ବା ଓଙ୍କାର ଉଚ୍ଚାରଣ କରିବା ପାଇଁ ଅନୁପଯୁକ୍ତ। Therefore, the ଶାସ୍ତ୍ରସ୍ have recommended the chanting of ହରେ କୃଷ୍ଣ ମହାମନ୍ତ୍ର। ସେଥିପାଇଁ ଶାସ୍ତ୍ରରେ କଳିଯୁଗରେ କେବଳ ହରିକୃଷ୍ଣ ମହାମନ୍ତ୍ର କୀର୍ତ୍ତନ ଅନୁମୋଦନ କରାହେଇଛି। ଓଙ୍କାର ମନ୍ତ୍ର ହରେ କୃଷ୍ଣ ମହାମନ୍ତ୍ର ହରେ କୃଷ୍ଣ ଇଜ ଅଲସୋ ମହାମନ୍ତ୍ର। ଓଙ୍କାର ମନ୍ତ୍ର ବା ମହାମନ୍ତ୍ର ହରେ କୃଷ୍ଣ ମଧ୍ୟ ମହାମନ୍ତ୍ର। ଦି ପର୍ପସ୍ ଅଫ୍ ପ୍ରନାଉନ୍ସିଂ ଓଙ୍କାର ଇଜ୍ ଟୁ ଆଡ୍ରେସ୍ ସୁପ୍ରିମ୍ ପର୍ସନ୍ ଗଡ୍ ଏଡ୍ ବାସୁଦେବ ଓଂ ନମଃ ଭଗବତେ ବାସୁଦେବ। ଓଙ୍କାର ଉଚ୍ଚାରଣର ଉଦ୍ଦେଶ୍ୟ ହେଉଛି ଭଗବାନ ବାସୁଦେବଙ୍କୁ ଆହ୍ୱାନ କରିବା, ଡାକିବା। ଆଣ୍ଡ ଦି ପର୍ପସ୍ ଅଫ୍ ଚାଣ୍ଟିଂ ହରେ କୃଷ୍ଣ ମନ୍ତ୍ର ଇଜ୍ ଦି ସେମ୍। ଆଉ ହରେ କୃଷ୍ଣ ମନ୍ତ୍ର ଉଚ୍ଚାରଣର ସେଇ ଏକା ଉଦ୍ଦେଶ୍ୟ। ହରେ ଓ ଏନର୍ଜି ଅଫ୍ ଦି ଲର୍ଡ଼, ହରେ ମାନେ ଓ ଭଗବାନଙ୍କର ଶକ୍ତି, କୃଷ୍ଣ ଓ ଲର୍ଡ଼ କୃଷ୍ଣ ଏ ଭଗବାନ କୃଷ୍ଣ, ହରେ ଓ ଏନର୍ଜି ଅଫ୍ ଦି ଲର୍ଡ଼ ରାମ ଓ ସୁପ୍ରିମ୍ ଲର୍ଡ଼ ଓ ସୁପ୍ରିମ୍ ଏଞ୍ଜଲ ରାମ ଭଗବାନ ପରମ ଉପଭୋଗକାରୀ। ଦି ଓନ୍ଲି ଓର୍ସିପ୍ ଅଫ୍ ଲର୍ଡ଼ ଇଜ୍ ହରି ଇଜ୍ ଦି ଗୋଲ୍ ଅଫ୍ ଦି ବେଦସ୍ ବେଦ ଇଜ୍ ସର୍ବେ ଅଙ୍ଗେ ବୈଦ୍ୟ। ଏକମାତ୍ର ପୂଜ୍ୟ ଭଗବାନ ହେଉଛନ୍ତି ହରି, ସମସ୍ତ ବେଦରେ କୁହାଯାଇଛି ସର୍ବେ ବେଦ ଅଙ୍ଗେ ବୈଦ୍ୟ। ବାଇ ଓର୍ସିପିଂ ଦି ଡେମିଗଡ୍ସ ୱାନ୍ ୱର୍ସିପ୍ ଦି ଡିଫରେଣ୍ଟ ପାର୍ଟ ଅଫ୍ ଦି ଲର୍ଡ ଜଷ୍ଟ ଆଜ୍ ୱାନ୍ ମାଇଟ୍ ୱାଟର୍ ଦି ବ୍ରାଞ୍ଚେସ୍ ଟ୍ୱିଗ୍ସ ଅଫ୍ ଟ୍ରି। ଦେବତା ଅନ୍ୟ ଦେବତା ପୂଜା ମାନେ ଭଗବାନଙ୍କର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗର ପୂଜା କରିବା, ଯେପରିକି ବୃକ୍ଷର ଡାଳ ପତ୍ର ଶାଖା ପ୍ରଶାଖା କଥାରେ ପାଣି ଦେବା। ବଟ୍ ୱର୍ସିପିଂ ନାରାୟଣ ଦି ଅଲ୍ ଇନ୍କ୍ଲୁସିଭ୍ ସୁପ୍ରିମ୍ ଗଡ୍ ଇଜ୍ ଲାଇକ୍ ପୋରିଂ ୱାଟର୍ ଅନ୍ ଦି ରୁଟ୍ ଅଫ୍ ଦି ଟ୍ରି। ନାରାୟଣଙ୍କର ପୂଜା ମାନେ ଗଛ ମୂଳରେ ପାଣି ଦେବା, ଦ ସପ୍ଲାଇ ୱାଟର୍ ଟୁ ଦି ଟ୍ରଙ୍କ୍ ବ୍ରାଞ୍ଚେସ୍ ଟ୍ୱିଗ୍ସ ଲିଭ୍ସ ଆଣ୍ଡ ସୋ ଅନ୍। ସ୍ୱତଃ ମୂଳରେ ପାଣି ଦେଲେ ସ୍ୱତଃ ବୃକ୍ଷର ଶାଖା ପ୍ରଶାଖା ଡାଳ ପତ୍ର ଫୁଲ ଫଳ ସମସ୍ତେ ପାଇଯାଆନ୍ତି। ଇନ୍ ସତ୍ୟଯୁଗ ପିପୁଲ୍ ନ୍ୟୁ ହାଉ ଟୁ ଫୁଲଫିଲ୍ ଦି ନେସେସିଟିଜ୍ ଅଫ୍ ଲାଇଫ୍ ସିମ୍ପଲି ବାଇ ୱର୍ସିପିଂ ନାରାୟଣ ଦି ସୁପ୍ରିମ୍ ପର୍ସନାଲିଟି ଗଡ୍ ହେଡ୍। ସତ୍ୟଯୁଗର ଲୋକମାନେ କଥା ଜାଣିଥିଲେ ଭଗବାନ ନାରାୟଣ ପୂଜା କରି କିପରି ସମସ୍ତ ଆବଶ୍ୟକତା ପୂରଣ କରିପାରିବେ। ଦି ସେମ୍ ପର୍ପସ୍ କ୍ୟାନ୍ ବି ସର୍ଭ ଇନ୍ ଦି ଏଜ୍ ଅଫ୍ କଳି ବାଇ ଚାଣ୍ଟିଂ ହରେ କୃଷ୍ଣ ମନ୍ତ୍ର ଆଜ୍ ରେକମେଣ୍ଡେଡ୍ ଇନ୍ ଭାଗବତମ୍। ସେଇ ଏକା ଉଦ୍ଦେଶ୍ୟ କଳି ଯୁଗରେ ହରେ କୃଷ୍ଣ ମହାମନ୍ତ୍ର କୀର୍ତ୍ତନ କରି ସାଧିତ ହୋଇପାରିବ, ଏହା ଭାଗବତରେ ଅନୁମୋଦିତ ହୋଇଛି। କୀର୍ତ୍ତନା ଦେବ କୃଷ୍ଣସ୍ୟ ମୁକ୍ତ ସଙ୍ଗ ପରମ ଜେତ୍। ସିମ୍ପଲି ବାଇ ଚାଣ୍ଟିଂ ହରେ କୃଷ୍ଣ ମନ୍ତ୍ର ୱାନ୍ ବିକମ୍ସ ଫ୍ରି ଫ୍ରମ୍ ବଣ୍ଡେଜ୍ ଅଫ୍ ମେଟାଲ ଏକ୍ଜିଷ୍ଟେନ୍ସ ଆଣ୍ଡ ଦସ୍ ବିକମ୍ସ ଏଲିଜିବଲ୍ ଟୁ ଟର୍ନ ହୋମ୍ ବ୍ୟାକ୍ ଟୁ ଗଡ୍ ହେଡ୍। କେବଳ ହରେକୃଷ୍ଣ ମନ୍ତ୍ର ଜପ ବା କୀର୍ତ୍ତନ କଲେ ବ୍ୟକ୍ତି ଭବବନ୍ଧନରୁ ମୁକ୍ତ ହୋଇଯାଏ ଏବଂ ଭଗବତ ଧାମକୁ ଫେରିଯିବା ପାଇଁ ଯୋଗ୍ୟ ହୋଇଯାଏ। ଏହା ଏ ଶ୍ଳୋକ ଉପରେ ଦିଆଯାଇଥିବା ଆମର ପରମାରାଧ୍ୟତମ ଗୁରୁଦେବ ଶ୍ରୀ ଶ୍ରୀମଦେ ଶ୍ରୀ ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁପାଦଜୀ ମହାରାଜଙ୍କର ଭାଷ୍ୟ। ତେବେ ଏଥିରେ କୁହାଯାଉଛି ପୁରା କାଳରେ ଗୋଟିଏ ବେଦ ଥିଲା, ତା ହେଉଛି ଅଥର୍ବେଦ, କିଏ କିଏ କହନ୍ତି ଯଜୁର୍ବେଦ ବୋଲି। ପରେ କଳିଯୁଗ ଯେତେବେଳେ ଆରମ୍ଭ ହେଲା ସେ ଆରମ୍ଭ ପୂର୍ବରୁ ଏଇ ଗୋଟେ ବେଦ ଚାରି ଭାଗରେ ବ୍ୟକ୍ତ ହେଇଛି, ତା ଆମ ଯଜୁର୍ ରୁଗ ଅଥର୍ବ। ଏ ଭାରତରେ ବର୍ଣ୍ଣନା ଅଛି ସୁନ୍ଦରରେ ବ୍ୟାସଦେବ ଆସିଲେ ଏ ଚାରି ଭାଗରେ ବ୍ୟକ୍ତ କଲେ ବେଦକୁ ଆଉ ରଚନା କଲେ। ସତ୍ୟଯୁଗରେ ଗୋଟିଏ ମନ୍ତ୍ର ଥିଲା ଓଙ୍କାର, ସେଇ ଓଙ୍କାର କଳିଯୁଗରେ ହରେ କୃଷ୍ଣ ମହାମନ୍ତ୍ର ରୂପେ ପ୍ରକାଶିତ ହେଇଛି। ତେଣୁ ଏ ମହାମନ୍ତ୍ର କୀର୍ତ୍ତନ ହେଉଛି ମଧ୍ୟ ଓଙ୍କାର। ଓଙ୍କାର ଅର୍ଥ ହେଉଛି ଭଗବାନଙ୍କୁ ଆହ୍ୱାନ କରିବା, ହରେ କୃଷ୍ଣ ମହାମନ୍ତ୍ର ଉଚ୍ଚାରଣ କୀର୍ତ୍ତନ ମଧ୍ୟ ଭଗବାନଙ୍କୁ ଆହ୍ୱାନ କରିବା, ଆହ୍ୱାନ କରିବାର କଥା। ଓ ହରେ ହୋ କୃଷ୍ଣ ହୋ ରାମ, ହରେ ହରା ସମ୍ବୋଧନରେ ହରେ ଭଗବତ ଶକ୍ତି ରାଧାରାଣୀ, ଓ ହରା କୁହାଯାଏ ସମ୍ବୋଧନରେ ହରେ, ହରା ଶବ୍ଦ ସମ୍ବୋଧନରେ ହଏ ହରେ, ଏ ଭଗବାନଙ୍କର ଶକ୍ତି, ଏ ରାଧାରାଣୀ ଭଗବାନଙ୍କର ଶକ୍ତି, ଏଇଟା କଥା କୁହାଉଛି। ଏ ଗୋସ୍ୱାମୀମାନେ ଆଚାର୍ଯ୍ୟମାନେ ବର୍ଣ୍ଣନା ତା ବ୍ୟାଖ୍ୟା ଦେଇଛନ୍ତି ହରେ କୃଷ୍ଣ ମହାମନ୍ତ୍ରରେ। ଯେଉଁ ହରେ ଶବ୍ଦ ଅଛି ତାହା କିପରି ହରା କହିଲେ ରାଧାରାଣୀଙ୍କୁ ବୁଝଉଛି ତାର ବ୍ୟାଖ୍ୟା ଆଚାର୍ଯ୍ୟମାନେ ଦେଇଛନ୍ତି, ଆଚାର୍ଯ୍ୟମାନେ ଦେଇଛନ୍ତି ହରା ସମ୍ବୋଧନରେ ହେଉଛି ହରେ, ପୁନଶ୍ଚ ହରି ସମ୍ବୋଧନରେ ମଧ୍ୟ ହରେ, ହରି ଶବ୍ଦ সম্বোধনরে হরে হয়, হরা শব্দ মধ্যে সম্বোধনরে হরে হয়। হরে কৃষ্ণ হরে কৃষ্ণ 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 হরে হরে, হরে রাম হরে রাম রাম রাম। এতে এই হরে কৃষ্ণ মহামন্ত্রে হরে শব্দ কৃষ্ণ শক্তি নারায়ণী গুণ বুঝাউছে, এবং ভগবান হরিঙ্কু মধ্যে বুঝাউছে। কারণ এই মহামন্ত্র চিজগতরে গোলকর প্রেমধন হরিনাম সংকীর্তন গোলক বৃন্দাবনের মধ্যে কীর্তিত হচ্ছে। গোলক বৃন্দাবনে গোপী সমাজ রাধারাণী আনুগত্যের মধ্যেও এই হরেকৃষ্ণ মহামন্ত্র কীর্তন করছেন, রাধাতন্ত্রে অছি। তেমনি সেমানে রাধারাণী সমেত গোপী মানে কীর্তন করতে সেমানে হরিঙ্কু ডাক, হে হরি হে কৃষ্ণ হে রাম, সেসার হরে হয়েছে। হরি শব্দ সম্বোধনে হরে আমি ভৌতিক জগতের হরা হরা রাধারাণী বা কৃষ্ণ শক্তি মন হরতি কৃষ্ণস্য কৃষ্ণাল্লাদ স্বরূপিণী তত হরা শ্রীরাধেব তস্যা সম্বোধনী হরে। এই কথা আচার্য মানে কইছেন, বিশেষ করে জীব গোস্বামী ব্যাখ্যা করে কইছেন, কৃষ্ণঙ্কর আহ্লাদ দায়িনী লাদিনী শক্তি শ্রীরাধা কৃষ্ণঙ্কর চিত্তকে হরণ করিনিয়ন্তি, অতএব রাধাঙ্কু হরা নামে কুহাযাউছে, চিত্ত হরণ করকে হরা হরা শব্দ সম্বোধনে হরে হচ্ছে। জীব গোস্বামী ব্যাখ্যা করে কইছেন, সর্বচেত হর কৃষ্ণস্তস্য চিত হরত্যস বৈদিক বিসার বিস্তারিত রাধা হরামতা। শ্রীকৃষ্ণচন্দ্র নিজ লোকোত্তর সৌন্দর্যে সমস্তকে চিত্তকরণ করিয়া বালা অটন্তি, কিন্তু শ্রীমতী রাধিকা শ্রেষ্ঠ চাতুর্যর বিস্তার করে কৃষ্ণঙ্কর চিত্ত গ্রহণ করিনিয়ন্তি, অতএ রাধিকাঙ্কু হরা বলে কুহা যায়। হরা শব্দ সম্বোধনে হরে রূপ হচ্ছে, শ্রুয়তে নিয়তে রাসে হরিণা হরিণে ক্ষণা একাকিনী রহকুঞ্জে হরেয়ম তেন কথ্যতে। মহাপুরুষ মান কর্ম করু শোনা যায়, মৃগলোচনা শ্রীমতী রাধারাণী কৃষ্ণঙ্ক দ্বারা রাসমণ্ডলে বিদ্যমান একান্ত নিকুঞ্জরে একা অপহরণ করা যাচ্ছে, অতএব রাধিকা ই হরা নামে কুহা যাচ্ছে, যাঙ্কর সম্বোধনরে হরে রূপ হয়েছে। এ আচার্য মান বিশেষ করে জীব গোস্বামী ব্যাখ্যা করি কেছেন, শ্রুতবান গোকুলে তিষ্ঠম পুষ্টং পুঙ্গব শ্রীহরিস্তং রসা দ্বিচরায়তিথি হরামতা। ব্রজরে নিবাস করিবার সময়ে শ্রীকৃষ্ণ বৃষরূপ ধারী বলিষ্ঠ অরিষ্টাসুর প্রাণ অর্পণ করতে, সে সময় সে রাধিকা তাঙ্ক আনন্দের উচ্চস্বরে হরি হরি কহি ডাকি দেলে, ওতে রাধা হরা নামে নামিত হচ্ছে, হরা শব্দ সম্বোধন হরে হচ্ছে। স্ফুটং রায়তি প্রীতি ভরণ হরি চেষ্টিত গায়তি মতা ধীরে হরা রস বিচক্ষণী। রাধিকা শ্রীমতী রাধিকা কৃষ্ণঙ্কর লীলা কেবে কেবে অস্পষ্ট স্বরে গাঁতি, তো কেবে কেবে প্রীতির আধিক্যরে উচ্চ স্বরে গাঁতি, অতএ রস বিবেচনারে চতুর পণ্ডিত মানঙ্ক দ্বারা সে হরা নামে পরিচিত হন্তি, যাহাঙ্কর সম্বোধনে হরে রূপ হয়। রসা বেশ পরিস্ত্রস্তা জহার মুরলিং হরে হরেতি কীর্তিতা দেবী বিপিনে কেল্লুম পোড়া। বৃন্দাবনরে ক্রীড়াপ্রাণ শ্রীমতী রাধিকা রসাবেশরে শ্রীকৃষ্ণঙ্କ ହାତରୁ ପଡି ଯାଇଥିବା ମୁରଲୀକୁ ଅପହରଣ କରିଥିଲେ, ଏଇଥିପାଇଁ ରାଧିକା ଦେବୀ ହରା ନାମରେ କହନ୍ତି ମୁରଲୀ ହରଣ କରିଥିଲେ, ଯାହାଙ୍କର ସମ୍ବୋଧନରେ ହରେ ରୂପ ହୁଏ। ହନ୍ତି ଦୁଃଖାନି ଭକ୍ତାନଂ ରାତି ସୌଖ୍ୟାନି ଚାହ୍ନ ହରା ଦେବୀ ନିଗଦିତା ମହାକାରୁଣ୍ୟଶାଳିନୀ। ମହାକାରୁଣ୍ୟଶାଳିନୀ ଦେବୀ ରାଧିକା ଭକ୍ତମାନଙ୍କ ସମସ୍ତ ଦୁଃଖ ହରଣ କରିନିଅନ୍ତି, ପ୍ରତିଦିନ ସୁଖ ପ୍ରଦାନ କରନ୍ତି, ଅତଏବ ସେ ହରା ନାମରେ କହନ୍ତି, ତାଙ୍କର ସମ୍ବୋଧନରେ ହରେ ରୂପ ହୁଏ। ନିହନ୍ତ ଅସୁରାନ୍ ଜାତ ମଥୁରା ପୂର୍ବିତ୍ୟସ ତଦା ଗମଦ୍ରହ କାମ ଯସ୍ୟା ସାସୁ ହରେ ତିଚ। ଶ୍ରୀକୃଷ୍ଣ କଂସାଦି ଅସୁରମାନଙ୍କୁ ମାରିବା ପାଇଁ ମଥୁରାପୁରୀକୁ ଯାଇଥିଲେ, ପରେ ରାଧିକାଙ୍କ ସହିତ ଏକାନ୍ତରେ ମିଳିବାର ଇଚ୍ଛା କରି ପୁନଃ ବ୍ରଜକୁ ଆସିଥିଲେ, ଅତେ ମଥୁରାଦି ଧାମରୁ ବ୍ରଜକୁ ଶ୍ରୀକୃଷ୍ଣଙ୍କୁ ଅପହରଣ କରିବା ଯୋଗୁଁ ରାଧିକା ହରା ନାମରେ କରୁଛନ୍ତି, ଯାହାଙ୍କର ସମ୍ବୋଧନରେ ହରେ ରୂପ ହୁଏ। ତେଣୁ ଏ ମହାମନ୍ତ୍ର ଗୋଲକ ପ୍ରେମ ଗୋଲକ ବୃନ୍ଦାବନରେ ଗାନ କରାହଉଛି, ଏବଂ ଗୌର ନିତାୟ କରୁଣାବଶତ ଏ ମର୍ତ୍ତ୍ୟମଣ୍ଡଳକୁ ଧରାଧାମକୁ ଆମମାନଙ୍କ ପାଇଁ ଆଣିଛନ୍ତି। ଗୋଲକର ପ୍ରେମଧନ ହରିନାମ ସଂକୀର୍ତ୍ତନ ରତ୍ନା ଜନ୍ମିଲା କେନେ ତାଏ ଏ କଥା ଅଛି ମହାଜନ ପଦାବଳୀରେ। ଇଏ ଭୌତିକ ଜଗତର ନୁହେଁ ରେ ଗୌର ନିତାଏ କୃପା କରି ଆମମାନଙ୍କ ପାଇଁ ଆମର ଦୁଃଖ ଜୀବ ଦୁଃଖ ଦେଖିରେ ଜୀବ ଦୁଃଖ ଦେଖିକିରି ଆମମାନଙ୍କ ପାଇଁ ଆଣିଛନ୍ତି ସେ ଗୋଲବୃନ୍ଦାବନରୁ ଆଣିଛନ୍ତି। ଇଏ ଭୌତିକ ଜଗତର ନୁହେଁ, ଏହାର ଏକମାତ୍ର ଉଦ୍ଦେଶ୍ୟ ସେ ଭଗବାନଙ୍କୁ ଡାକିବା। ବଦ୍ଧ ଜୀବ ଆମେ ଆମମାନଙ୍କ ପାଇଁ ହରା ଶବ୍ଦ ରାଧାରାଣୀ ବା କୃଷ୍ଣ ଶକ୍ତି, କାରଣ ଶକ୍ତିର କୃପା ରାଧାରାଣୀ କୃପା ନହେଲେ କୃଷ୍ଣ ପାଖକୁ ଆମେ ଯାଇପାରିବା ନା, ରାଧାରାଣୀଙ୍କର କୃପା ନହେଲେ କୃଷ୍ଣଙ୍କ ଶକ୍ତି ଯାଇପାରେ ନା। କୃଷ୍ଣ କେବଳ ରାଧାଙ୍କର, କୃଷ୍ଣ କେବଳ ରାଧାଙ୍କର, ତା ରାଧାଙ୍କର କୃପା ନହେଲେ କୃଷ୍ଣ ପାଖକୁ ଯାଇପାରିବ। ସେଥିପାଇଁ ଆଗ ସମ୍ବୋଧନ ହରେ, ଏ ହରେ ହେ କୃଷ୍ଣ ଶକ୍ତି ହେ ରାଧାରାଣୀ, ସେ କୃପା କଲେ ଆମେ କୃଷ୍ଣଙ୍କୁ ପାଇବା। ଇଏ ହେଉଛି ଆମ ପାଇଁ ଜର ଜରତରେ ଜୀବମାନଙ୍କ ପାଇଁ ବା ବୌଦ୍ଧ ଜୀବମାନଙ୍କ ପାଇଁ, କିନ୍ତୁ ଜି ଜଗତରେ ହେ ହରି ରାଧାରାଣୀ ଗୋପୀମାନେ ମଧ୍ୟ ଏ ହରିକୃଷ୍ଣ ମହାମନ୍ତ୍ର କୀର୍ତ୍ତନ କରୁଛନ୍ତି, ସେମାନେ ହେ ହରି ହେ କୃଷ୍ଣ ହେ ରାମ। ସେଠି ହରା ଶବ୍ଦ ଉଭୟ ହରା ଶବ୍ଦରେ ସମ୍ବୋଧନରେ ହରେ, ହରି ଶବ୍ଦର ସମ୍ବୋଧନ ମଧ୍ୟ ହରେ, ଏ କଥା ଅଛି। ତେବେ ଏଇ ହରେ କୃଷ୍ଣ ଉଚ୍ଚାରଣ କରିକିରି ସେ ଓଙ୍କାର ଉଚ୍ଚାରଣ କଲେ ଯାହା ସବୁ ମିଳେ ଏସବୁ ମିଳୁଛି। ଏସବୁ କୀର୍ତ୍ତନା ଦେବ କୃଷ୍ଣସ୍ୟ ମୁକ୍ତ ସଙ୍ଗ ପରମ ପ୍ରଚେତ, କଳିଯୁଗରେ ଅନ୍ୟ କଥା କିଛି ନାହିଁ, କୀର୍ତ୍ତନା ଦେବ କୃଷ୍ଣସ୍ୟ ମୁକ୍ତ ସଙ୍ଗ ପରମ ପ୍ରଚେତ, କଳେ ଦୋଷ ନିଧି ରାଜନସ୍ତି ମହାଙ୍ଗୁଣ। କଳିଯୁଗରେ ଅଗ୍ନି ପରିମାଣ ସମୁଦ୍ର ପରିମାଣ ଦୋଷ ଅଛି, କିନ୍ତୁ ଗୋଟିଏ ମହାନ ଗୁଣ ଅଛି, ତାହା ହେଉଛି କୀର୍ତ୍ତନା ଦେବ କୃଷ୍ଣସ୍ୟ ମୁକ୍ତ ସଙ୍ଗ ପରମ ପ୍ରଚେତ, ମୁକ୍ତ ସଙ୍ଗ ପରମ ପ୍ରଚେତ। କୃଷ୍ଣ କୀର୍ତ୍ତନ କଲେ ସହଜରେ ସହଜରେ ତ ଭବବନ୍ଧନ ମୁକ୍ତ ହବ, ନିରପରାଧ ନାମ ନେଲେ ମୁଖ୍ୟ ଫଳ କୃଷ୍ଣ ପ୍ରେମ ମିଳିବ, ସେଟା କଥା କରୁଛି। କଳେ ଦୋଷ ନିଧି ରାଜନସ୍ତି ଏକ ମହାନ ଗୁଣ, କୀର୍ତ୍ତନା ଦେବ କୃଷ୍ଣସ୍ୟ ମୁକ୍ତ ସଙ୍ଗ ପରମ ପ୍ରଚେତ, ଭାଗବତ ଦ୍ୱାଦଶ ସ୍କନ୍ଧରେ ପାଇଛି। ଓକେ ପରୀକ୍ଷିତ ମହାରାଜ କୃଷ୍ଣଦେବ ଗୋସ୍ୱାମୀ କହୁଛନ୍ତି, ଦ କଳି ବିଙ୍ଗ ଏ ରିପୋଜିଟରି ଅଫ୍ ଅଲ୍ ଇଭିଲ୍ସ ଇଜ୍ କଣ୍ଡେମ୍ଡ ଆଜ୍ ୱର୍ସ ଦେନ୍ ଅଲ୍ ଅଦର ଏଜେସ୍, ଇଟ୍ ପୋଜେସେସ୍ ୱାନ୍ ଗ୍ରେଟ୍ ଭର୍ଚ୍ୟୁ ନଟ୍ ଫାଉଣ୍ଡ ଇନ୍ ଅଦର ଏଜେସ୍, ନେମ୍ଲି ଦିସ୍ ଏଜ୍ ଏ ପର୍ସନ୍ କ୍ୟାନ୍ ଆଟେନ୍ ଫ୍ରିଡମ୍ ଫ୍ରମ୍ ୱାର୍ଲଡ୍ଲି ବଣ୍ଡେଜ୍ ଆଣ୍ଡ୍ ସିକ୍ୟୋର୍ ସୁପ୍ରିମ୍ ବ୍ଲିସ୍ ସୋଲି ଥ୍ରୁ କୀର୍ତ୍ତନ ଅଫ୍ ଶ୍ରୀ ହରେ କୃଷ୍ଣ ମହାମନ୍ତ୍ର। ହରେ କୃଷ୍ଣ
ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ।
କୃଷ୍ଣ ହୋଲି ନେମ୍, ଇଭନ୍ ଦୋ ଇଫ୍ ହି ଡଜନ୍ଟ ପରସ୍ୟୁ ଏନି ଅଦର ଫର୍ମ ଅଫ୍ ସ୍ପିରିଚୁଆଲ ମେଥଡ୍, ଏ ହେଉଛି କଥାଟା। ହରେ ନାମ ହରେ ନାମ ହରେ ନାମ ଏବ କେବଳ କଳୌ ନାସ୍ତେ ଏବ ନାସ୍ତେ ଏବ ନାସ୍ତେ ଏବ ଗତିରନ୍ୟଥା। ଏସବୁ ବେଦର କଥା, ବୃହନାରଦୀୟ ପୁରାଣରେ ଏ କଥା କୁହାହେଇଛି, ହରେ ନାମ ହରେ ନାମ ନାମେବ କେବଳ କଳ ନାସ୍ତେ ଏବ ନାସ୍ତେ ଏବ ନାସ୍ତେ ଏବ ଗତିରନ୍ୟଥା। କଳିଯୁଗରେ ଅନ୍ୟ ଗତି ନାହିଁ, ଅନ୍ୟ ଗତି ନାହିଁ, ଅନ୍ୟ ଗତି ନାହିଁ, କେବଳ ହରିନାମର ଆଶ୍ରୟ ନେବା ପାଇଁ ପଡ଼ିବ, ନାମ ରୂପେ କୃଷ୍ଣ ଅବତାର। କଳିଯୁଗରେ ଅନ୍ୟ ଅବତାର ନାହିଁ, ନାମ ଅବତାର ହେଇଛନ୍ତି କୃଷ୍ଣ। ମଧୁରମ ମଧୁରମ ମେତନ ମଙ୍ଗଳ ମଙ୍ଗଳାନ ସକଳ ନିଗମ ବୋଲି ସତ୍ଫଳ ଚିତ୍ ସ୍ୱରୂପମ ସକୃତ ବି ପରିଗୀତ ସଦା ଭୃଗୁବର ନରମାତୃ ତାର ଏତି କୃଷ୍ଣ ନାମ। ଏ ଶାସ୍ତ୍ରରେ କୁହାଯାଇଛି କୃଷ୍ଣ ନାମ ମଧୁର, ମଧୁରତମ ଠାରୁ ଅଧିକ ମଧୁର, ମଙ୍ଗଳତମ ଠାରୁ ଅଧିକ ମଙ୍ଗଳ, ସକଳ ନିଗମ ବୋଲି ସତ୍ଫଳ ବେଦରୂପ କଳ୍ପଲତାର ହେଉଛି ସର୍ବୋତ୍ତମ ଫଳ ଏ କୃଷ୍ଣ ନାମ। ସକୃତ ବି ପରିଗୀତ ସଦା ହେଳା ଭୃଗୁବର ନରମାତୃ ତାର ଏତି କୃଷ୍ଣ ନାମ। ଯେପରି ହଉ ଶ୍ରଦ୍ଧାରେ ହଉ ବା ହେଳାରେ ହଉ, ଯେପରି କୃଷ୍ଣ ନାମ ଉଚ୍ଚାରଣ କଲେ ଶ୍ରଦ୍ଧା ଭବବନ୍ଧନ ମୁକ୍ତ ହେଇଯିବ। କୃଷ୍ଣ ଇଜ୍ ସ୍ୱିଟର ଦେନ୍ ଦି ସ୍ୱିଟେଷ୍ଟ, ମୋର ଅସ୍ପିସିଅସ୍ ଦେନ୍ ଦି ମୋଷ୍ଟ ଅସ୍ପିସିଅସ୍ ଥିଙ୍ଗସ୍, ଦି ବେଷ୍ଟ ଫ୍ରୁଟ୍ ଅଫ୍ ଦି କ୍ରିପର ଲାଇକ୍ ବେଦସ୍ ଟ୍ରାନ୍ସେଣ୍ଡେଣ୍ଟାଲ ବାଇ ନେଚର, ଦିସ୍ ନେମ୍ ଇଜ୍ ଅଟର ଇଭିନ୍ ୱାନ୍ସ ୱିଥ୍ ଫେଥ୍ ଅର୍ ୱିଦାଉଟ୍ ୱିଲ୍ ଡେଲିଭର ଏନି ୱାନ୍, ହି ଇଜ୍ ଜଷ୍ଟ ଏ ମ୍ୟାନ୍ ଆଣ୍ଡ ନଥିଙ୍ଗ ମୋର ଫ୍ରମ୍ ୱାର୍ଲଡଲି ବଣ୍ଡେଜ୍, ଇଫ୍ ୟୁ ଚାଣ୍ଟ ପିଓର ନେମ୍ offenseless name that is Krishna, non different from Krishna, you get Krishna prema, the name gives everything, this is Omkara। Omkar is manifested in Hare Krishna Mahamantra. Hare Nama, Hare Nama, Nami, Vakevalam, Halo, Dasti, Vadasti, Vadasti, Vadatiranatha, Brudnav, the Pranse. Chaitanya Charitamrita, Kaviraj Goswami, also writes, Kali Kale Nama Rupi, Krishna Bhutaro,
Kali Kale Nama Rupi, Krishna Bhutaro,
Nama Hoite, Vaisarbo, Yoruto Nistaro,
Nama Hoite,
Kaviraj Goswami has explained that, it's quoted in Bhradnaradhya Purana, Harir Nam, Nami, Vakevalam, Kala, Nastiva, 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 Katrinada. In Kali Yuga, there is only name incarnation of Krishna, no other incarnation. Kalikare Nam Rupe Krishna Vatar, only one incarnation, name and incarnation in Kali Yuga. Krishna has incarnated himself in the form of his holy name in Kali Yuga. Nama hita hoi sarva jagat nishtar. And this holy name will be chanted and spread throughout the whole world. Whole world will be delivered. Dariya lagi hare nam utta tini baar. Jara loka budhaite puna evakar. For tracing on this point, three times it is said, nasteva, nasteva, nasteva. Three times said. No other way, no other way, no other way. Hare nam, hare nam, hare nam. Three times said. Why it is said three times? Because to stress upon it. Dharya lagi utta tina ba. Jara loko bujaite puna eva ka. Hare nama, nam eva. Nam eva. This eva is used to stress on the minds of most fools. Jara loko. Kevala sabde puna rupi nishchaya karana. Nam eva kevalam. This word kevala is used. So emphasis on the point and definitely nishchaya karana. Jnana yoga tapa adi karma nivarana. Another purpose of saying three times nastiva, 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 harirnama, harirnama, namiva. Three things are denied, that is jnana, yoga and tapa, tapasya. Anyata jemanitar nahi ko nishtar, nahi 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 tina upto ekavar. Vanu. Cannot accept it, he cannot be delivered, he will be punished by Jabaraj. Therefore, to stress on this point, three times say, nasteva, nasteva, nasteva. No other way, no other way, no other way. Only Harinam. Take shelter of Harinam. Different days, Bibhinna Jugari, Bibhinna Prakarach. ମହାଭାରତରେ କୁହାଯାଇଛି ଅନ୍ୟକୃତ ଯୁଗେ ଧର୍ମାଶ୍ରୟିତାୟାମ ପରେ ମତା ଦ୍ୱାପରେ ଅନ୍ୟ ଏ ଉକ୍ତ କାଳ କଳାବନ୍ୟ ପ୍ରକୃତି ତା ସତ୍ୟ ଯୁଗରେ ସାଧାରଣ ପନ୍ଥା ଗୋଟେ ପ୍ରକାର ତା ଯୁଗରେ ଅନ୍ୟ ପ୍ରକାର ହେଉଛି ଦ୍ୱାପର ଯୁଗରେ ଅନ୍ୟ ପ୍ରକାର ହେଇଯାଉଛି କଳି ଯୁଗରେ ଅନ୍ୟ ପ୍ରକାର ହେଇଯାଉଛି ଇଂକ୍ରିତ ଯୁଗ ସତ୍ୟ ଯୁଗ ଦେୟାର ଆର୍ ଡିଫରେଣ୍ଟ ସେଟ୍ ଅଫ୍ ରିଲିଜିୟସ୍ ମେଥଡ୍ ଟୁ ବି ଫଲୋଡ୍ ବାଇ ହ୍ୟୁମାନ୍ ବିଙ୍ଗ୍ସ ଇଂକ୍ରିତ ଯୁଗ ଦେ ୱେର୍ ଚେଞ୍ଜଡ୍ ଇନ୍ଟୁ ଆନାଦର୍ ଫର୍ ଦି ଧର୍ମ ଫର୍ ଦ୍ୱାପର ଯୁଗ ଇଜ୍ ସେଟ୍ ଟୁ ବି ଷ୍ଟିଲ୍ ଡିଫରେଣ୍ଟ ଫ୍ରମ୍ ଦାଟ୍ ଅଫ୍ ଅଦର୍ ଜୁଗର୍ସ ଆଣ୍ଡ ଧର୍ମ ଫର୍ କଲି ଯୁଗ ଟୁ ଇଜ୍ ଷ୍ଟେଟେଡ୍ ଟୁ ବି ଡିଫରେଣ୍ଟ ୱାନ୍ ଭାଗବତ ଦ୍ୱାଦଶ ସ୍କନ୍ଧ ଟ୍ୱେଲ୍ଥ କାଇଣ୍ଡ ଅଫ୍ ଭାଗବତ ସେସ୍ ତୃତୀୟ ବିଶୃଙ୍କୃତ ଯେତେ ମଖେଇ ଦ୍ୱାପରେ ପରିଚର୍ଯ୍ୟା କଳୁତ ଧରି କୀର୍ତ୍ତନ ଦ୍ୱାଦଶ ସ୍କନ୍ଧ ଭାରତକୁ ଆଇଛି କୃତ ଯୁଗ ସତ୍ୟ ଯୁଗରେ ଧ୍ୟାନ ଯୋଗ ଯଦ୍ୟାତେ ବିଷ୍ଣୁ ତ୍ରେତା ଯୁଗରେ ଯତ ମଖେଇ ଯଜ୍ଞ ଦ୍ୱାପରେ ପରିଚର୍ଯ୍ୟା ଦ୍ୱାପର ଯୁଗରେ ବିଗ୍ରହ ପରିଚର୍ଯ୍ୟା ଷୋଡ଼ଶୋଚାର ପୂଜା ଇତି କଳୌତ ହରିକୀର୍ତ୍ତନ ଏସବୁ ଫଳ କଳିଯୁଗରେ ହରିକୀର୍ତ୍ତନ ମିଳୁଛି ଦାଟ୍ ହୁଇଚ୍ ଇଜ୍ ଆଚିଭ୍ଡ ଥ୍ରୁ ମେଡିଟେସନ୍ ଅଫ୍ ଶ୍ରୀ ବିଷ୍ଣୁ ଇନ୍ ସତ୍ୟ ଯୁଗ ପରଫର୍ମାନ୍ସ ଅଫ୍ ରିଲିଜିୟସ୍ ସାକ୍ରିଫାଇସେସ୍ ଇନ୍ ତ୍ରେତା ଯୁଗ ଆଣ୍ଡ ରାଇଚୁଆଲିଷ୍ଟିକ ୱର୍ସିପ୍ ଇନ୍ ଦ୍ୱାପର ଯୁଗ କ୍ୟାନ୍ ବି ଆଟେଣ୍ଡ ଇନ୍ କଳିଯୁଗ ଥ୍ରୁ ମିୟର୍ ଚାଣ୍ଟିଂ ଅଫ୍ ଦିସ୍ ହରେ କୃଷ୍ଣ ମହାମନ୍ତ୍ର ହରେ ଏସବୁ କଥା ଶାସ୍ତ୍ର ସିଦ୍ଧାନ୍ତ ଶାସ୍ତ୍ରରେ ଏ ସିଦ୍ଧାନ୍ତ ଦିଆଯାଇଛି ଏସବୁ ମନଗଢ଼ା କଥା ନୁହେଁ ନାମ ତତ୍ତ୍ୱ ସମ୍ବନ୍ଧରେ ଏ ଶାସ୍ତ୍ର ସିଦ୍ଧାନ୍ତ ଅଛି ତସ୍ମା ଶାସ୍ତ୍ର ପ୍ରମାଣ କାର୍ଯ୍ୟକାର୍ଯ୍ୟ ବ୍ୟବସ୍ଥିତ ଗୀତାରେ ପାଇଁ ତାହା ଶାସ୍ତ୍ରରେ ପ୍ରମାଣ ଦିଆହେଇଛି ତା ଗ୍ରହଣ କରିବା ପାଇଁ ପଡ଼ିବ ଶାସ୍ତ୍ର ଯେ ନ ମାନନ୍ତି ଅଶାସ୍ତ୍ରୀୟ ସେମାନେ କ'ଣ ନା ଶାସ୍ତ୍ର ଗୁରୁ ଲଙ୍ଘିନ ଶାସ୍ତ୍ରକୁ ଲଙ୍ଘନ କରୁଛନ୍ତି ଗୁରୁଙ୍କୁ ଲଙ୍ଘନ କରୁଛନ୍ତି ଏସବୁ କଥା କହୁଛି ବେଦାନ୍ତ ତାର୍ଯ୍ୟଙ୍କର ଅଭିମତ ବଳଦେବ ବିଦ୍ୟାଭୂଷଣ ମଧ୍ୟ ଏ ବିଷୟରେ କହିଛନ୍ତି ହରେ କୃଷ୍ଣ ଇତି ମନ୍ତ୍ର ପ୍ରତୀକ ଗ୍ରହଣ ଷୋଡ଼ଶ ନାମ୍ନାତ୍ମା ଦ୍ୱାତ୍ରିଂଶ ଦକ୍ଷରେଣ ମନ୍ତ୍ରଣ ଉଚ୍ଚାରିତେନ ସ୍ଫୁରିତା କୃତ ନୃତ୍ୟା ରସନା ଜୁହାଜସ୍ୟ ସହ ବେଦାନ୍ତାଚାର୍ଯ୍ୟ ବଳଦେବ ବିଦ୍ୟାଭୂଷଣ କହିଲେ ହରେ କୃଷ୍ଣ ମହାମନ୍ତ୍ରରେ 32 ଅକ୍ଷର ଅଛି 16 ନାମ ଅଛି 16 ନାମ 32 ଅକ୍ଷର ବିଶିଷ୍ଟ ଏ ମନ୍ତ୍ର ଉଚ୍ଚସ୍ୱରରେ ଉଚ୍ଚାରିତ ହେବା ଦ୍ୱାରା ଯାହାର ଜୁହା ନୃତ୍ୟ କରି ତାତ୍ପର୍ଯ୍ୟ ହେଉଛି ହରେ କୃଷ୍ଣ ବୋଲି 16 ନାମ 32 ଅକ୍ଷର ନାମାକ୍ଷର ବ୍ୟତୀତ ଅନ୍ୟ କୌଣସି ପ୍ରକାର କଳ୍ପିତ ନା କୀର୍ତ୍ତନ ଭ୍ରମବଶତଃ କେହି ନ ବୁଝନ୍ତୁ ଟୀକାକାର ଏ ବିଷୟରେ ଆମମାନଙ୍କୁ ସାବଧାନ କରିଛନ୍ତି ହରେ କୃଷ୍ଣ ମନ୍ତ୍ର ହିଁ କଳିର ମହାମନ୍ତ୍ର ଏହାଛଡ଼ା ଅନ୍ୟ କୀର୍ତ୍ତନ ସିଦ୍ଧାନ୍ତ ବିରୁଦ୍ଧ କଥା ଏଗୁଡ଼ା ହରେ କୃଷ୍ଣ ହରେ ଷୋଡ଼ଶୈତାନି ନାମାନି ଦ୍ୱାତ୍ରିଂଶତ ବର୍ଣ୍ଣକାହାନି ହିଁ ଅଳୌତୁକେ ମହାମନ୍ତ୍ର ସମ୍ମତ ଜୀବତାରଣୀ ଏ ଅନନ୍ତ ସଂଗୀତାରେ କୁହାଯାଉଛି ବର୍ଦ୍ଧିତ୍ୱା ତୁ ନାମିତ ଦୁର୍ଜନେ ପରିକଳ୍ପିତ ଛନ୍ଦବଦ୍ଧ ସୁସିଦ୍ଧାନ୍ତ ବିରୁଦ୍ଧମ ନାଭ୍ୟସିତ ପଦମ ତାରକମ୍ ବ୍ରହ୍ମ ନାମିତ ବ୍ରହ୍ମଣା ଗୁଣାଦୀନା କଳିସନ୍ତଣା ଦ୍ୟାସୁତି ସ୍ୱଧିଗତ ଘରେ ପ୍ରାପ୍ତ ଶ୍ରୀ ବ୍ରହ୍ମ ଶିଷ୍ୟେଣ ଶ୍ରୀ ନାରଦେନ ଧୀମତା ନାମିତଦୁତ୍ତମ ଶ୍ରୌତ ପାରମ୍ପର୍ଯ୍ୟେଣ ବ୍ରହ୍ମଣ ଉତ୍ସୃଜୈତ ମହାମନ୍ତ୍ର ଯୌତୁ ଅନ୍ୟତ କଳ୍ପିତ ପଦ ମହାନାମିତି ଗାୟନ୍ତି ତେ ଶାସ୍ତ୍ର ଗୁରୁଲଙ୍ଘିନ ତତ୍ତ୍ୱ ବିରୋଧ ସମ୍ପୃକ୍ତ ତାଦୃଶ ଦୌର୍ଜନ ମତ ସର୍ବଦା ପରିହାର୍ଯ୍ୟ ସଦାତ୍ମହିତାର୍ଥିନା ସଦା ଅନନ୍ତ ସଂଗୀତା ପାଇ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ଷୋଳ ନାମ 32 ଅକ୍ଷର କଳିଯୁଗର ମହାମନ୍ତ୍ର ଜୀବତାରଣ ମନ୍ତ୍ର ଏ ଶାସ୍ତ୍ର ସିଦ୍ଧାନ୍ତ ଏହି ନାମ ବର୍ଜନ କରି ଦୁର୍ଜନ ପରିକଳ୍ପିତ ଛନ୍ଦବଦ୍ଧ ସୁସିଦ୍ଧାନ୍ତ ବିରୁଦ୍ଧ ରସାଭାସ ଦୁଷ୍ଟ ପଦ କଦାପି ଅଭ୍ୟାସ କରିବେ ନା ଏ ବେଦରେ ଅଛି। କୃଷ୍ଣ ହରେ ରାମ ଏ ମାଧ୍ୟମ ବାହାରିଛି, କିନ୍ତୁ ଏ ଶାସ୍ତ୍ରରେ ନାହିଁ, ଏ କଳ୍ପିତ, ଯୋଉଟା କଳ୍ପିତ। ତେରଟି ବୈଷ୍ଣବ ସମ୍ପ୍ରଦାୟ ଭିତରେ ଉପସମ୍ପ୍ରଦାୟ ପହଞ୍ଚାଇଛନ୍ତି। ଆଉଲ ବାଉଲ ସହଜିଆ ସକିବେ କି ଗୌରାଙ୍ଗ ନାଗରୀ କର୍ତ୍ତା ଭଦା ଚୂଡ଼ାଧାରୀ ଅତି ବଡ଼ି ଜାତ ଗୋସାଇଁ ସ୍ମାର୍ତ ନେଡ଼ା ନେଡ଼ି ଦାରବେଶ ସାଇଁ। ଏ ତେରଟା ଉପସମ୍ପ୍ରଦାୟ ମହାପ୍ରଭୁଙ୍କର ପ୍ରକଟ ପରେ କଳି ପ୍ରଭା ଯୋଗୁଁ ବୈଷ୍ଣବ ସମ୍ପ୍ରଦାୟ ପହଞ୍ଚାଇଛନ୍ତି। ଲୋକମାନେ ଏହା ସୃଷ୍ଟି ହେଇଯାଇଛି, ଲୋକମାନେ ଏ ତତ୍ତ୍ୱ ଜାଣନ୍ତି ନା, ତ ବୈଷ୍ଣବ ବୋଲି ଗ୍ରହଣ କରନ୍ତି। ହଁ ସେ ତ ବୈଷ୍ଣବ ଗାଉଛନ୍ତି, କିନ୍ତୁ ତାର କଣ ଭୁଲ ଅଛି? ଏସବୁ କଥା ଆଚାର୍ଯ୍ୟ ମାନେ ଆଲୋଚନା କରୁଛନ୍ତି, ଶାସ୍ତ୍ର ଉଦ୍ଧାର କରିବେ। ସଜ୍ଜା ମାନେ ଏଇଟା ଗାଁଛି, ସଜ୍ଜା ମାନଙ୍କ ନିତାଇ ଗୌ ରାଧେଶ୍ୟାମ ହରିକୃଷ୍ଣ ହରିରା ଏଇଟା ଗାଁଛି। ତେଣୁ ସେଥିପାଇଁ କୁହାଯାଉଛି ଯେ ଶାସ୍ତ୍ର ବର୍ଜନ କରୁଛି, ଗୁରୁ ବର୍ଜନ କରୁଛି, କୌଣସି ଗୁରୁଙ୍କ ଠାରୁ ଏ ମିଳେ ନା, ଏ ଶାସ୍ତ୍ର ନାହିଁ। ପରିକଳ୍ପିତ ସଂକ୍ରତର ସାହସ ଦୁଷ୍ଟ ଏ କଦାପି ଅଭ୍ୟାସ କରିବ ନା। ତାରକ ବ୍ରହ୍ମ ହରିନାମ ଆଦି ଗୁରୁ ବ୍ରହ୍ମା ଓଡ଼ିଶଙ୍କର ଆଦି ସୂତ୍ରରୁ ପାଇଛନ୍ତି, ଗୁରୁ ପରମ୍ପରାରେ ଆସୁଛି। ବ୍ରହ୍ମାଙ୍କ ନିକଟ ସୂତ ପରମ୍ପରାରେ ବ୍ରହ୍ମାଙ୍କ ଶିଷ୍ୟ ନାରଦ ଉତ୍ତମ ନାମ ପ୍ରାପ୍ତ ହେଲେ। ମହାମନ୍ତ୍ର ତ୍ୟାଗ କରି ଯେଉଁମାନେ ଅନ୍ୟାନ୍ୟ କଳ୍ପିତ ପଦକୁ ମହାନାମ ବୋଲି କୀର୍ତ୍ତନ କରନ୍ତି ସେମାନେ ଶାସ୍ତ୍ର ଗୁରୁ ଲଙ୍ଘନକାରୀ, ଆତ୍ମହିତାର୍ଥୀ, ସର୍ବଦା ସର୍ବତ ଭାବେ ତତ୍ତ୍ୱ ବିରୋଧପୂର୍ଣ୍ଣ, ସେ ଦୁର୍ଜନ ମାନଙ୍କର ମତ ଦୁଃସଂଜ୍ଞାନେ ପରିତ୍ୟାଗ କରିବେ। ଉପନିଷଦରେ କଳିସନ୍ତରଣ ଉପନିଷଦରେ ଅଛି, ଏସବୁ ଶାସ୍ତ୍ରରେ କଥା କୁହାଯାଇଛି। ମହାଜନ ପ୍ରାମାଣିକ ଗୁରୁ ପରମ୍ପରାରେ ଆସୁଛି, କଳ୍ପିତ ନାମ ଏଠୁ ଆସେ ନା। ହରେ କୃଷ୍ଣ ଇତ୍ୟାଦି ଷୋଳଶ ନାମ କଳିକଳ ସନାସନକାରୀ ଇତି ଷୋଳଶକ ନାମ ନାମ କଳିକଳ୍ମ ସନାସନ ନାତ ପରତର ଉପାୟ ସର୍ବବେଦେ ଦୃଶ୍ୟତେ, ସବୁ ବେଦରେ କୁହାଯାଇଛି। ଏଲା ଶ୍ରେଷ୍ଠ ଉପାୟ ସମସ୍ତ ବେଦ ମଧ୍ୟରେ, ଏହା ଛଡ଼ା ଶ୍ରେଷ୍ଠ ଉପାୟ ବେଦରେ ଦୃଷ୍ଟ ହୁଏ ନା। ସମସ୍ତଙ୍କ ପକ୍ଷରେ ନାମ ସଂକୀର୍ତ୍ତନ ସାଧାରଣ ସାଧ୍ୟ, ଏକ ନିର୍ବିଦ୍ୟମାନ ଇଚ୍ଛତାଂ ଯୋଗିନାନୁପନିର୍ନୀତ ହରେ ନାମାନୁକୀର୍ତ୍ତନ। ଦ୍ୱିତୀୟ ସ୍କନ୍ଧ ଭାରତରେ ତାକୁ ଆଇଛି ପରୀକ୍ଷିତ ମହାରାଜଙ୍କୁ ସୁଖଦେବ ଗୋସ୍ୱାଇଙ୍କ ରାଜନ, ଯେଉଁମାନେ ସଂସାର ନିର୍ବେଦ ପ୍ରାପ୍ତ ଏକାନ୍ତ ଭକ୍ତ, ଯେଉଁମାନେ ସ୍ୱର୍ଗମୁଖ୍ୟାଦି କାମନା କରନ୍ତି ଏବଂ ଯେଉଁମାନେ ଆତ୍ମାରାମ ଯୋଗୀ ପୁରୁଷ, ସମସ୍ତ ପକ୍ଷରେ ଏ ହରି ନାମ ଗୁଣ ପୂର୍ଣ୍ଣ ପୂର୍ଣ୍ଣ ଶ୍ରବଣ କୀର୍ତ୍ତନ ସ୍ମରଣ ଏ ତିନୋଟି ପରମ ସାଧନ ସାଧ୍ୟ ବୋଲି ପୂର୍ବ ଆଚାର୍ଯ୍ୟମାନଙ୍କ କର୍ତ୍ତୃପକ୍ଷ ନିନ୍ଦିତ ହୋଇଛି। ନିରପରାଧ ଭାବରେ ନାମ ନେଲେ ଶୁଦ୍ଧ ନାମ ହୁଏ ଭାଇ କୃଷ୍ଣ, ଶୁଦ୍ଧ ନାମ ନିରପରାଧ ନାମ କୃଷ୍ଣ ପ୍ରେମ ନବ ବିଦଗ୍ଧ ମାଧବରେ ରୂପ ଗୋସ୍ୱାମୀ କହିଛନ୍ତି, ତୁଣ୍ଡେ ତାଣ୍ଡବି ନିରତି ତୁଣ୍ଡାବଳି ଲବ୍ଧୈ କର୍ଣ୍ଣ କ୍ରୋଡ କଡମ୍ବିନି ଘଟୟତି କର୍ଣ୍ଣ ବୁଦେଭ୍ୟ ସ୍ପୃହା ଚେତ ପ୍ରାଙ୍ଗଣ ସଙ୍ଗିନୀ ବିଜୟତେ ସର୍ବେନ୍ଦ୍ରିଆଣି ନ ଜାଣି ଜନିତା କି ଅଧିର୍ମୃତି କୃଷ୍ଣେତି ବର୍ଣ୍ଣ ଦୈ କୃଷ୍ଣ। ଏ ଦୁଇଟି ବର୍ଣ୍ଣ କେଡ଼େ ଅମୃତ ସହିତ ତିଆରି ହେଇଛି, ଅପନ ହେଇଛି ତାହା କେହି ଜାଣିନା। ଦେଖ ଯେତେବେଳେ ତୁଣ୍ଡରେ ନୃତ୍ୟ କରେ ବହୁ ତୁଣ୍ଡ ପାଇବାର ସ୍ପୃହା ହେବ, କର୍ଣ୍ଣ କୁହରେ ଯେତେବେଳେ ପ୍ରବେଶ କରେ ସେତେବେଳେ ଅର୍ବୁଦ କର୍ଣ୍ଣ ଲାଭ ନିମିତ ସ୍ପୃହା ଜନ୍ମେ, ଯେତେବେଳେ ଚିତ୍ତ ପ୍ରାଙ୍ଗଣରେ ଉଦିତ ହଏ ତ ଏହା ସମସ୍ତ ଇନ୍ଦ୍ରିୟ କ୍ରିୟାକୁ ଝିଣିଯାଏ। ଏସବୁ କଥା କୁହାଯାଉଛି। ଆଉ ଉଚ୍ଚସ୍ତରରେ ଅନେକ କହନ୍ତି ନା ମା ମନ୍ତ୍ର ଗୁପ୍ତ ଏହାକୁ ଚୁପ୍ ଚୁପ୍ କହିବ, ଉଚ୍ଚସ୍ତରରେ କହିବ ନା। ଯେଉଁମାନେ ବିଶେଷ କରି ସେ ସଜ୍ଜାମାନଙ୍କ କଥା କହୁଥିଲେ, ଯେଉଁମାନେ କଳ୍ପିତ ନାମ ଉଚ୍ଚାରଣ କରୁଛନ୍ତି, ନିତାଇ ଗୌ ରାଧେ ଶ୍ୟାମ ହରେ କୃଷ୍ଣ ହରେ ରାମ, ସେମାନେ ଏ ମହାମନ୍ତ୍ରକୁ ଚୁପ୍ ଚୁପ୍ କହନ୍ତି, କିନ୍ତୁ ଏଇଟାକୁ ଉଚ୍ଚସ୍ୱରେ କୀର୍ତ୍ତନ କରନ୍ତି। ସେଥିପାଇଁ ଶାସ୍ତ୍ରରେ ଦିଆହେଇଛି ଉଚ୍ଚସ୍ୱରରେ ମହାପ୍ରଭୁ ହରେ କୃଷ୍ଣ ନାମ ଉଚ୍ଚସ୍ୱରେ କୀର୍ତ୍ତନ କରୁଥିଲେ। ଗୋସ୍ୱାମୀ ବଚନ ଅଛି, ହରେ କୃଷ୍ଣ ତୁଚେଇ ସ୍ଫୁରିତ ରସନ ନାମ ଗଣନା କୃତ ଗ୍ରନ୍ଥି ଶ୍ରେଣୀ ସୁଭଗ କଟି ସୁଦୃଦ୍ଦଳ କର ବିଶାଳାକ୍ଷ ଦୀର୍ଘର୍ଗର ଯୁଗଳ ଖେଳାଞ୍ଚିତ ଭୁଜ ସ ଚୈତନ୍ୟ କିମ୍ମେ ପୁନରପି ଦୃଶ୍ୟ ଯାଶ୍ୟତି ପଦମ। ରୂପ ଗୋସ୍ୱାମୀଙ୍କ ଚୈତନ୍ୟ ନାମାଷ୍ଟ କରି ଦେଖିବାକୁ ମିଳେ। ହରେ କୃଷ୍ଣ ନାମ ଉଚ୍ଚସ୍ୱରେ କୀର୍ତ୍ତନ କରୁଥିଲେ ମହାପ୍ରଭୁ, ଉଚ୍ଚସ୍ୱରରେ ହରେ କୃଷ୍ଣ ନାମ ଶ୍ରଣ କଲେ ଯାହାଙ୍କ ରୋଷନା ନୃତ୍ୟ କଲେ ସେହି ଏ ଉଚ୍ଚାରିତ ନାମ ଗଣନା ନିମିତ୍ତ ଗ୍ରନ୍ଥିକୃତ ସୁନ୍ଦର କଟିସ୍ପୁର ଯାହାଙ୍କର ଉଜ୍ଜଳ ବାମ ହସ୍ତ ଶୋଭିତ যে বিশাল নয়নযুক্ত আজাবলম্বিত বাবু সেই চৈতন্যদেব কখন পুনরায় আমার নয়ন পদ্রপতিক হেবে? এ মহাপ্রভু উচ্চস্তরে হরিকৃষ্ণ উচ্চারণ করতে এ রূপ গোস্বামী কই যাইছেন উচ্চস্বরে কীর্তন কলে স্বার্থপরতা প্রার্থপরতা যুগোৎসারিত হয়। পশু পক্ষী কীট আদি বলিতে না পারে মাঙ্কড় বুদ্ধি করছি উচ্চ সংকীর্তনে পড়ো উপকার অতএব উচ্চ কীর্তন করিলে অছি উচ্চ নাম কীর্তন শ্রেষ্ঠ জপত হরিনামানি স্থানে শতগুণাধিক আত্মানং চ পুনাতি উচ্চৈর জপন শত্রুন পুনাতি চ। হরিনাম জপপরায়ণ ব্যক্তি অপেক্ষা উচ্চস্বরে হরিনাম কীর্তনকারী যে শতগুণরে শ্রেষ্ঠ ঠিক কথা, কারণ কেবল জপকারী ব্যক্তি নিজকে নিজে পবিত্র করে, কিন্তু যে উচ্চস্বরে নাম কীর্তন করে নিজকে ও তৎসঙ্গে শত্রুগণকে হি পবিত্র করিথায়। এ কথা আছে ভাগবত প্রথম স্কন্ধে কুহাইছি নারদ মুনিকর কথা। নারদ মানে মুনি কহিলে কি উচ্চ স্বরে সে গান কলে বলি নামানি অনন্তস্য হতত্রব পঠন গুহানি ভদ্রাণি কুদানি চ স্মরণ গাং পর্যতং স্তুষ্ট মনাগত স্পৃহ কালং প্রতীক্ষণ বিমদ বিমস্বর। প্রথম স্কন্ধ ভারতে নারদ কহিলে মুঁ লজ্জা ত্যাগ করি অনন্ত দেবঙ্কর নাম সমূহ অবিরত অনবরত উচ্চারণ রহস্যময় শুভ ভগবান লীলা চেষ্টা সময় কীর্তন করি পুঁথি পর্যটন করা লাগিলি এবং সন্তুষ্ট সমস্ত প্রকার বাঞ্ছা ত্যাগ করি নিরহঙ্কার আশ্চর্যবিহীন হই কীর্তন কলি। এ কথা নারদঙ্কর কথা আছে। তেণু নাম উচ্চারণের কৌশি কাল নিয়ম না দেশ নিয়মে রাজন্ন কাল নিয়ম তথা বিদ্যতে নাত্র সন্দেহ বিষ্ণু নামান কীর্তনে কালোস্তি দানে যজ্ঞে চ স্নানে কালোস্তি সজ্জপে বিষ্ণু সংকীর্তনে কাল নাস্ত্র পৃথিবী তলে। বিষ্ণুঙ্কর নাম কীর্তন বিষয়ে কৌশি দেশ কাল নিয়ম না নিঃসন্দেহ ভাবে কুহযাইছি দান আর যজ্ঞে কাল নিয়ম অছি স্নান মন্ত্র জপরে কাল নিয়ম অছি কিন্তু পৃথিবীর এ পৃথিবীতে বিষ্ণু সংকীর্তন নিয়ে কোনো কাল নিয়ম না দেশ নিয়মস্থ ন কাল নিয়মস্থ নিষেধস্তি হরের নাম লুব্ধক হে লুব্ধক শ্রী হরিনাম কীর্তন বিষয়ে দেশ কাল নিয়ম না কাল নিয়ম কোনো নাই যে কোনো কাল যে কোনো দেশ যে কোনো অবস্থা হরে কৃষ্ণ হরে কৃষ্ণ 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 হরে 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 রাম হরে রাম রাম হরে কীর্তন করিপারিব উচ্চারণ করিপারিব অশুচি বা শৌচ অবস্থা এপরি কিছু নিষেধ নাই। এদাবতালম নির্হরণায় পুংসাম సంకీర్తనం భగవత గుణ కర్మ నామ్నా వికృష్య పుత్ర భగవాన్ జదదామిడోపి జదదామిడోపి నారాయణ దివ్యమానుయాయ ముక్తి షష్ఠ స్కంధ హాతకు వచ్చి అతే భగవాన్ గుణ కర్మ నామ సమ్యక్ కీర్తన్ జే జీవన పాపరణ ఉపయోగి తాను ତାଙ୍କର ନାମ ଗୁଣାଦିର ଅସମ୍ୟକ କୀର୍ତ୍ତନ ନାମାବାସରେ ହିଁ ପାପଣ ଆଦି କାର୍ଯ୍ୟ ସମ୍ପନ୍ନ ହୋଇଥାଏ ଅଦାମିଳ ହିଁ ତାହାର ଦୃଷ୍ଟାନ୍ତ ମହାପାପୀ ଅଦାମିଳ ମୃତ୍ୟୁ ସମୟରେ ଅସୁସ୍ଥ ଚିତ୍ତରେ ନାରାୟଣ ବୋଲି ନିଜ ପୁତ୍ରକୁ ଆହ୍ୱାନ କରି ମୁକ୍ତି ଲାଭ କରିଗଲା ଏ କଥା କୁହାଯାଉଛି ଏସବୁ ଶାସ୍ତ୍ର ସିଦ୍ଧାନ୍ତ ଆମ ଆଗରେ ଦିଆଯାଇଛି ଯତ୍ ବ୍ରହ୍ମ ସାକ୍ଷାତ କୃତି ନିଷ୍ଠୟାପି ବିନା ସମାୟାତି ବିନା ନ ଭୋଗେ ଅପେଇତି ନାମ ସ୍ମରଣୀୟ ନ ତତ୍ତେ ତତ୍ତେ ପ୍ରାରବ୍ଧ କର୍ମେତି ବିରୌତି ବେଦ ରୂପ ଗୋସ୍ୱାମୀଙ୍କର ନାମାଷ୍ଟକରେ କଥା କୁହାଯାଇଛି ଅବିଚ୍ଛିନ୍ନ ତୈଳଧାରା ପରି ବ୍ରହ୍ମଚିନ୍ତନ ଦ୍ୱାରା ଯେଉଁମାନେ ବ୍ରହ୍ମବାଦୀ ବ୍ରହ୍ମଚିନ୍ତନ କରୁଛନ୍ତି ବ୍ରହ୍ମ ସାକ୍ଷାତକାର ଲାଭ କରି ସୁଦ୍ଧା ପ୍ରାରବ୍ଧ କର୍ମ ଭୋଗ ବ୍ୟତିରିକ ବିନଷ୍ଟ ହୁଏ ତାଙ୍କୁ ପ୍ରାରବ୍ଧ କର୍ମ ଭୋକରିଆ କହୁଛି କିନ୍ତୁ ହେ ନାମ ଆପଣଙ୍କର ସ୍ଫୁର୍ତ୍ତି ମାତ୍ରେ ହିଁ ସେଇ କର୍ମ ଦୂର ହେଇଯାଏ ବେଦ ଏହି କଥା ପୂର୍ଣ୍ଣ ପୂର୍ଣ୍ଣ କୀର୍ତ୍ତନ ରଖୁଛି ତେଣୁ ନାମ କୀର୍ତ୍ତନର ଶ୍ରେଷ୍ଠତା ଅଗଚ୍ଛିତ ସ୍ମରଣ ବିସ୍ମର୍ପଭାୟା ସେନ ସାଧ୍ୟ ଦେ ଉଷ୍ଟସ୍ପନ୍ଦନ ମାତ୍ରେଣ କୀର୍ତ୍ତନନ୍ତୁ ତତୋବରଂ ହରିଭକ୍ତି ବିଳାସରେ ସନାତନ ସ୍ୱୟଂ ଉଦ୍ଧାର କରିଛନ୍ତି ବିଷ୍ଣୁଙ୍କର ସ୍ମରଣ ପାପ ଛେଦକ ହେଲେ ତାହା ବିପୁଳ ଆୟାସ ଦ୍ୱାରା ହିଁ ସିଦ୍ଧ ହୁଏ କିନ୍ତୁ ଓଷ୍ଠ ସ୍ପନ୍ଦନ ମାତ୍ରେ ଅନାୟାସରେ ଯେଉଁ ବିଷ୍ଣୁଙ୍କର କୀର୍ତ୍ତନ ହୁଏ ତାହା ସ୍ମରଣ ଠାରୁ ଶ୍ରେଷ୍ଠ କାହିଁକି ନା ଏ ପ୍ରକାର ନାମ କୀର୍ତ୍ତନ ନାମାବାସ ଦ୍ୱାରା ହିଁ ସଂସାର ବନ୍ଧନ ଛିନ୍ନ ହୋଇଯାଏ ଯେନ ଜନ୍ମ ସଦୈ ପୂର୍ବଂ ବାସୁଦେବ ସମର୍ଚିତ ତନ୍ମୁଖରେ ନାମାନି ସଦା ତିଷ୍ଠନ୍ତି ହେ ଭରତ ବଂଶାବଂଶ ଶତ ଶତ ଜନ୍ମ ଧରି ସମ୍ୟକ ରୂପେ ବାସୁଦେବଙ୍କ ଯେ ଅର୍ଚ୍ଚନ କରିଛି ତାରି ମୁଖରେ ହରି ନାମ ହରିଙ୍କର ନାମ ନିତ୍ୟକାଳ ବିରାଜମାନ କରିଥାଏ ହେ ଜଗନ୍ ମଙ୍ଗଳ ହରିନାମ ଜଗନ୍ମଙ୍ଗଳ ହରିନାମ ତେଣୁ କଳିକାଳରେ ନାମ ହିଁ ପ୍ରସିଦ୍ଧ ନାମ ମହାତ୍ମରେ ପ୍ରାଚୀନ ଆଚାର୍ଯ୍ୟବୃନ୍ଦ କହିଛନ୍ତି ପଦ୍ୟାବଳୀରେ ରୂପ ଗୋସ୍ୱାମୀ ଉଦ୍ଧାର କରିଛନ୍ତି ଅହଂ ଅଙ୍ଘ ସଂଘରଦ କ୍ଷୀଳଂ ସକୃଦୟାଦେବ ସକଳ ଲୋକସ୍ୟ ତରଣୀରୀବ ତିମିର ଦଳଧି ଜୟତି ଜଗନ୍ମଙ୍ଗଳଂ ହରେ ନାମ ଜଗନ୍ମଙ୍ଗଳ ହରେ ନାମ ଜୟଯୁକ୍ତ ହଉ ସୂର୍ଯ୍ୟ ଯେପରି କିଛି ପରିମାଣରେ ଉଦିତ ହୋଇ ତିମିର ସମୁଦ୍ର ନାଶ କରନ୍ତି ଏହିପରି ହରିନାମ ଅଳ୍ପ ମାତ୍ର ଉଦିତ ହେଲେ ସମସ୍ତ ଲୋକ ପାପ ନାଶ ହୁଏ ତ୍ରିଗୁଣାତୀତ ମୁକ୍ତମାନଙ୍କର ଚିତ୍ତ ଆକର୍ଷକ ଆକୃଷ୍ଟିକୃତ ଚେତସାଂ ସୁମନାଂ ଫଳତି ଶ୍ରୀକୃଷ୍ଣ ନାମାତ୍ମକ ତ୍ରିଗୁଣାତୀତ ମୁକ୍ତ ମାନଙ୍କର ଚିତ୍ତ ଆକର୍ଷକ ସ୍ୱରୂପ ପାପ ପୁଣ୍ୟର ଉଜ୍ଜଳ ଉନ୍ମୂଳନକାରୀ ଚଣ୍ଡାଳ ଠାରୁ ଆରମ୍ଭ କରି ବାକ୍ଶକ୍ତିମାନ ବାକ୍ଶକ୍ତିମାନ ବ୍ୟକ୍ତି ମାତ୍ର ହିଁ ସୁଲଭ ମୁକ୍ତି ରୂପ ଐଶ୍ୱର୍ଯ୍ୟର ବଶକାରୀ ଏବଂ ଭୂତ କୃଷ୍ଣ ନାମ ସ୍ୱରୂପ ଏ ମହାମନ୍ତ୍ର ରସନା ସ୍ପର୍ଶ ମାତ୍ରେ ଫଳଦାନ କରେ ଦୀକ୍ଷା ଆଦି ସତ୍କାର୍ଯ୍ୟ ପୁରସ୍କରଣ କିଛି ମାତ୍ର ଅପେକ୍ଷା କରେ ନା ଦୀକ୍ଷା ପୁରସ୍କାର ବିଧି ଅପେକ୍ଷା ନ କରେ ଜୁହା ସ୍ପର୍ଶ ଆଚାର ନେଳେ ସବୁ ଉଦ୍ଧାରେ ଏ କଥା କୁହାଯାଇଛି ଆକଳି କାଳରେ କେବଳ ଏ ହରେ ନାମ ହରେ ନାମ ନାମେବ କେବଳ କଳୁ ନାସ୍ତେବ 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 ଗତିରନ୍ୟଥା କଳି କାଳେ ନାମ ରୂପେ କୃଷ୍ଣ
ଭାଇ ଭାଇ ସାର।
কবিরাজ গোস্বামী ধর্মমূল হি ভগবান সর্ববেদময় হরি প্রত্যন্ত তদ্বিনাগ্রহ যেন আত্মা প্রসিদ্ধ সপ্তম স্কন্দ ভারতরে যাহার অনুষ্ঠান দ্বারা আত্মা প্রসন্ন হয় সেই সর্ববেদময় ভগবান হরি হি তাদৃশ ধর্মর মূল বা প্রমাণ সে ভগবতত্ত্ববিদ গণঙ্কর বিধানমূলক স্মৃতি অর্থাৎ একমাত্র বিধি এতাবানেব লোকেস্মিন পুংসাং ধর্ম পরস্মৃত ভক্তি যোগ ভগবতী তন্নাম গ্রহণাদি ষষ্ঠ স্কন্ধ ভারতের কথা কুহাচ্ছে নাম সংকীর্তন দ্বারা ভগবান বাসুদেবঙ্କ ঠାରେ যে ভক্তি যোগ তা হি জগতের জীবমানঙ্କ পরম ধর্ম বলে কথাছে এসব কথা আচার্য সাধু গুরু আচার্য শাস্ত্র সিদ্ধান্ত কথা আছে তেমন কলিযুগের অন্য ধর্ম নাই একমাত্র ধর্ম হরিনাম সংকীর্তন হরের নাম হরের নাম হর নাম ইব কেবল কল নাস্তে 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 গতির অন্যথা ভগবানকে দিব্য নাম কীর্তনর ফল কণ তাই ভাগবতর ষষ্ঠ স্কন্ধরে কুহাইছে স্তেন শ্রাপ মিত্র দৃক ব্রহ্মহা গুরুতর্পক স্ত্রীরাজ পিতৃগোহন্তা যে চ পাতকীনোপরে সর্বেষাঙ্গপি অগপতান ঈদম এব সুনুষ্কৃতম নাম ব্যাহরণম বিষ্ণু যস্তদ বিষয়ামতি যে স্বর্ণ বা অন্য মূল্যবান পদার্থ চুরি করেছে যে মদ্যপ যে মিত্রদ্রোহী যে ব্রহ্মহন্তা কিংবা যে গুরুপত্নী হরণ করে সমস্ত পক্ষে ভগবান বিষ্ণু নাম কীর্তন সর্বোত্তম প্রায়শ্চিত অটে হ্যাঁ পুনঃ স্ত্রী হন্তা রাজহন্তা পিতৃহন্তা গোহত্যাকারী অন্য সমস্ত প্রকার পাপ পূরণ করুথা ব্যক্তি পক্ষে সর্বোত্তম প্রায়শ্চিত অটে অন্য প্রায়শ্চিত কিছু না কেবল ভগবানের নাম কীর্তন কলে পাপী মানে ভগবানকে দৃষ্টি আকর্ষণ করতে যে কি ভাবতে এ ব্যক্তি যেহেতু নাম কীর্তন করছি তেমনি তাকে সুরক্ষা দেওয়া মোর কর্তব্য তাঙ্কে পাহিয়াশ্রম বাস্ত এবং হেলনু এ বাবা বৈকুণ্ঠ নাম গ্রহণ অশেষাগ্রহরম বিদু ষষ্ঠ স্কন্ধ ভাব করে যে ভগবানকে দিব্য নাম কীর্তন করে তৎক্ষণা অনন্ত পাপ প্রতিক্রিয়ার মুক্ত হয়ে যায় এপরিকি থট্টা পরিহাসে হোক বা হেড়ারে হোক সঙ্গীত পরিবেশন ছলরে হোক এসব নাম নামাভাষ সাংকেত্য পারিয়াস স্তব অবহেলন চতুর্বিধ নামাভাষর কথা কুহ যেপরি হোনা কাহিঁকি ভগবানঙ্କ নাম কীর্তন কলে পাপর প্রতিক্রিয়ার মুক্ত হয়ে যায় সমস্ত শাস্ত্রজ্ঞ পণ্ডিত মানঙ্କ মত পতিত স্খলিত ভগ্ন সন্দস্তপ্ত আহত হরিরীতি অবসেনাহ পুমান নারতি যাতনা যদি কোনসি ব্যক্তি ভগবান হরিঙ্কর নাম কীর্তন করে তৎপরে মৃত্যুবরণ করে মুসলমানটা ক্রোধরে কৌছে রাম রাঙ্গা মরিগলা মুক্তি পাইগল রাম কইছে ক্রোধরে গাড়ি দৌছে কৌছে হারাম রাঙ্গা সে জানি নাই যে রাম হচ্ছে ভগবানঙ্କ নাম ক্রোধরে কৌছে আরে মরিগলা মরিগলা মুক্তি পাইলা এটা কথা নাম কীর্তন করি মৃত্যুবরণ করে পাপি হয়ে সুন্দর পাপ প্রতিক্রিয়া মুক্ত হয়ে যায় দৈব দুর্ঘটনা যোগে মৃত্যুবরণ কলে অর্থাৎ ঘর উপর তলে পড়িগলে রাস্তায় যাওয়ার সময় মটর মারিগলা মরিগলা হ্যাঁ হাড় ভাঙিগলে সর্প বংশন কলে খুব জোর হলে অস্ত্রাঘাত হলে সুদ্ধা পাপি লোক ভগবানঙ্କ নাম কীর্তন দ্বারা পাপ প্রতিক্রিয়ার মুক্ত হয়ে যায় হ্যাঁ এসব কথা আছে কৃষ্ণ স্মরণরে চিত্তধন্য কর্মরে কৃষ্ণ কর্ম নিজে হস্তধন্য হয় কৃষ্ণ কীর্তনরে বাকিন্দ্র ধন্য হয় সবাগয়াত গুণান গুণিতে করৌচ তৎকর্ম করৌ মনস্স স্মরেদ বসন্ত স্থির জঙ্গমেষু শুণোতি তৎপুণ্য কথা সকর্ণ মনুষ্যের যে বাকিন্দ্রিয় দ্বারা ভগত গুণ সমকীর্তিত হয় তাহি বাস্তবের বাকিন্দ্রিয় যদ্বারা নিরন্তর ভগত কর্ম করালে তাহি বাস্তবের হস্ত যদ্বারা নিখিলভূত অন্তর্যামী কৃষ্ণ স্মরণ হয় তাহি বস্তু চিত্ত বা মন ভগবান পুণ্য চৈতস্যুত হয় তাহি বস্তু কর্ণ কি কর্ণ করছে সর্প বিবর এই রে মাকড় মর্কট হ্যাঁ মর্কট শ্রীপতি মর্কট হ্যাঁ কর্ণ বিবর কানটা সর্প বিবর সাপ রহিব সাপর দাঁত হয়েছে কৃষ্ণ নাম শুনলা নাই শিরস্তু তস্য উভয় লিঙ্গ অঙ্গানমেত তদেব তদ পশ্যতি তদ হি চক্ষু অঙ্গানি বিষ্ণু রথ তদ জনানাং পাদোদকং জানতি ভদন্তি নিত্যম তা সংস্কন্ধ ভারতরে কুহাছে যে মস্তক স্থাবর জঙ্গম ଉଭୟଙ୍କୁ ଭଗବାନଙ୍କ ଚିହ୍ନ ସ୍ୱରୂପ ଜ୍ଞାନ ପ୍ରଣତ ହୁଏ ତାହିଁ ମସ୍ତକ ଯେଉଁ ଚକ୍ଷୁ ତ ସ୍ଥାବର ଜଙ୍ଗକୁ ଭଗବାନଙ୍କ ଚିହ୍ନ ଜ୍ଞାନ ଦର୍ଶନ କରେ ତାହିଁ ବସ୍ତୁ ଚକ୍ଷୁ ସର୍ବତ୍ର ବିଦ୍ୟମାନ ଭଗବାନ ଯେଉଁ ସକଳ ଅଙ୍ଗ ନିରନ୍ତର ଭଗବାନ ତାଙ୍କର ଭକ୍ତମାନଙ୍କର ପାଦକୁ ସେବନ କରେ ତାହିଁ ପ୍ରକୃତ ପକ୍ଷେ ଅଙ୍ଗ ପଦ ଆଚରିଥାଏ ଏସବୁ ଭାଗବତରେ କୁହାଯାଇଛି ତେଣୁ ବହୁ ଶାସ୍ତ୍ର ସିଦ୍ଧାନ୍ତ ଏପରି ଭାବରେ ଅଛି ଆମର କଳିଯୁଗରେ ଅନ୍ୟ ଧର୍ମ କିଛି ନା ଏକମାତ୍ର ନାମ ଏଇ ପକ୍ଷ